ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଆଜି ବିଧାନସଭାରେ 2026-27 ଆର୍ଥିକ ବର୍ଷର ବଜେଟ୍ ଅଟକଳ ଉପରେ ଆରମ୍ଭ ହୋଇଛି ସାଧାରଣ ଆଲୋଚନା। ରାଜ୍ୟର ବିଭିନ୍ନ ବିଭାଗରେ ଖାଲି ପଡ଼ିଛି 94,485 ପଦବୀ, ଗୃହରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା। କୃତ୍ରିମ ବୁଦ୍ଧିମତା ଶିକ୍ଷା ସମେତ ଜୀବନର ପ୍ରତ୍ୟେକ କ୍ଷେତ୍ରକୁ ପରିବର୍ତ୍ତନ କରୁଛି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଏବଂ ପ୍ରଧାନମନ୍ତ୍ରୀ ଇ ବସ୍ ସେବା ଯୋଜନାରେ ରାଜ୍ୟରେ ଚଳାଚଳ କରିବ ଆଉ 400 ଇ ବସ୍। ସପ୍ତଦଶ ବିଧାନସଭା ବଜେଟ୍ ଅଧିବେଶନ ଷଷ୍ଠ ଦିନର ଦ୍ୱିତୀୟାର୍ଦ୍ଧରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଆଜି ଗୃହରେ 2026-27 ବର୍ଷର ବଜେଟ୍ ଅଟକଳ ଉପରେ ସାଧାରଣ ଆଲୋଚନା ଆରମ୍ଭ ହୋଇଛି। ଓଡ଼ିଶା ଭିଜନ 2036 ଓ 2047କୁ ସାକାର କରିବା ଲକ୍ଷ୍ୟରେ ବଜେଟ୍ ପ୍ରସ୍ତୁତ କରାଯାଇଛି। ଟେକ୍ସଟାଇଲ୍, ଫାର୍ମାସ୍ୟୁଟିକାଲ୍ ଏବଂ ସବୁଜ ଶକ୍ତି ଭଳି ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ବଜେଟ୍ ନୂତନ ସମ୍ଭାବନା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି। ଇଲେକ୍ଟ୍ରୋନିକ୍ସ, ଆଇଟି, ରାଜ୍ୟ ଡାଟା ସେଣ୍ଟର ଏବଂ ଏଆଇ ମିଶନ ଭଳି କ୍ଷେତ୍ରରେ ନିବେଶ କରି ରାଜ୍ୟକୁ ଏକ ଟେକ୍ ହବ୍ ଭାବେ ଗଢ଼ିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ଶାସକ ଦଳର ସଦସ୍ୟମାନେ ଆଲୋଚନାରେ ଭାଗ ନେଇ କହିଛନ୍ତି। ଆଲୋଚନାରେ ଶାସକ ଦଳର ସଦସ୍ୟ ଟଙ୍କଧର ତ୍ରିପାଠୀ, ମାନସ ଦତ୍ତ, ବିଭୂତିଭୂଷଣ ପ୍ରଧାନ, ଦୁଷ୍ମନ୍ତ ସ୍ୱାଇଁ ଓ ସୀମାରାଣୀ ନାୟକ ଅଂଶଗ୍ରହଣ କରିଥିଲେ। ବିରୋଧୀ ବିଜେଡି ଓ କଂଗ୍ରେସ ଦଳର ସଦସ୍ୟମାନେ ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହ ମଧ୍ୟରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଥିଲେ। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ସୁରମା ପାଠୀ ଗୃହକୁ 5:29 ଆସନ୍ତାକାଲି 10:30 ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି। ରାଜ୍ୟରେ ବିଭିନ୍ନ ବିଭାଗରେ 94,485 ପଦପଦବୀ ଖାଲି ପଡ଼ିଛି ବୋଲି ଆଜି ବିଧାନସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ସର୍ବାଧିକ 20,289 ପଦବୀ ଖାଲି ପଡ଼ିଛି। ଗୃହ ବିଭାଗରେ 16,032, ସ୍ୱାସ୍ଥ୍ୟ ବିଭାଗରେ 10,457 ପଦବୀ ଖାଲି ପଡ଼ିଛି। 2024 ଜୁନ୍ ମାସରୁ 2026 ଫେବୃଆରୀ 12 ତାରିଖ ମଧ୍ୟରେ ସରକାର 39,505 ଜଣଙ୍କୁ ନିଯୁକ୍ତି ଦେଇଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି। ଅନ୍ୟ ଏକ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟରେ 42 ଆଇଏଏସ୍, 67 ଆଇପିଏସ୍ ଏବଂ 66 ଆଇଏଫ୍ଏସ୍ ପଦବୀ ଖାଲି ପଡ଼ିଛି। ଅନ୍ୟପକ୍ଷରେ 330 ଓଏଏସ୍ ଏବଂ 146 ଓପିଏସ୍ ପଦବୀ ଖାଲି ପଡ଼ିଛି। ରାଜ୍ୟରେ 5,967 ଡାକ୍ତରୀ ପଦବୀ ଖାଲି ପଡ଼ିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ବିଧାନସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ମହାଲିଙ୍ଗ କହିଛନ୍ତି ମୋଟ 9,826 ଜଣ ଡାକ୍ତର କାର୍ଯ୍ୟରତ ରହିଛନ୍ତି। ଖାଲି ଥିବା ସ୍ଥାନରେ 1,224 ଜଣଙ୍କୁ ଚୁକ୍ତିଭିତ୍ତିକ, 113 ଜଣଙ୍କୁ ଡିଏମ୍ଏଫ୍, 19 ଜଣଙ୍କୁ ଆଡ୍ହକ୍ ଓ 4 ଜଣଙ୍କୁ କର୍ପସ୍ ଫଣ୍ଡ ଜରିଆରେ ନିଯୁକ୍ତି ଦିଆଯାଇଛି। ରାଜ୍ୟରେ 1,000 ଜନସଂଖ୍ୟାରେ ଜଣେ ଡାକ୍ତର ରହିବା ସ୍ଥାନରେ 1,265 ଜଣଙ୍କ ପାଇଁ ଜଣେ ଡାକ୍ତର କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ ଗୃହକୁ ଅବଗତ କରାଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ଆଭାସୀ ମାଧ୍ୟମରେ ଭୁବନେଶ୍ୱରସ୍ଥିତ ଏମ୍ସରେ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସୁବିଧାର ଶୁଭାରମ୍ଭ କରିଛନ୍ତି। ପୂର୍ବ ଭାରତରେ ଉନ୍ନତ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବାରେ ଏହି ପଦକ୍ଷେପ ପ୍ରମୁଖ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଶ୍ରୀ ନଡ୍ଡା ଆଶାବ୍ୟକ୍ତ କରିଛନ୍ତି। ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଓ ରୋବୋଟିକ୍ ସର୍ଜରୀ ସିଷ୍ଟମ୍ ରୋଗୀଙ୍କ ଉତ୍ତମ ଚିକିତ୍ସା ପାଇଁ ସହାୟ ହେବା ସହିତ ଲାଭଦାୟକ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଝାରସୁଗୁଡ଼ାରେ ହୋଇଥିବା ସଡ଼କ ଦୁର୍ଘଟଣାରେ ଆହତ ପୁଲିସ୍ କର୍ମଚାରୀଙ୍କ ଉତ୍ତମ ଚିକିତ୍ସା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପଦକ୍ଷେପ ସୁନିଶ୍ଚିତ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ 1,00,000 ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଝାରସୁଗୁଡ଼ାରେ ଗତକାଲି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ 5 କର୍ତ୍ତବ୍ୟରତ ପୁଲିସ୍ କର୍ମଚାରୀଙ୍କ ପ୍ରାଣହାନୀ ଘଟିଥିଲା। ଘଟଣାରେ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ପୁଲିସ୍ କର୍ମଚାରୀଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ 5,00,000 ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଥିଲେ। କନ୍ଧମାଳ ଜିଲ୍ଲାରେ ଆଉ ପ୍ରାୟ 30 ନକ୍ସଲ ସକ୍ରିୟ ରହିଛନ୍ତି ବୋଲି ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା କହିଛନ୍ତି। ରାଇକିଆ, ଦାରିଙ୍ଗବାଡ଼ି ଓ କୋଟପାଡ଼ ଅଞ୍ଚଳରେ ଏହି ମାଓବାଦୀମାନେ ସକ୍ରିୟ ଅଛନ୍ତି। ଆସନ୍ତା 31 ତାରିଖ ସୁଦ୍ଧା ସମସ୍ତ ମାଓବାଦୀ ଆତ୍ମସମର୍ପଣ କରିବା ପାଇଁ ଶ୍ରୀ ପଣ୍ଡା ଆହ୍ୱାନ ଦେଇଛନ୍ତି। ଆତ୍ମସମର୍ପଣ କଲେ ସରକାରଙ୍କ ପକ୍ଷରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ। ନନ୍ଦାବାଲି ସଂରକ୍ଷିତ ଜଙ୍ଗଲରେ ପୁଲିସ୍ ପକ୍ଷରୁ ତଲାସୀ ଅଭିଯାନ ସମୟରେ 2 ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।
ନନ୍ଦାବାଲି ରିଜର୍ଭ ଫରେଷ୍ଟ ରହିଛି, ସେଠି ଆମର ଜଏଣ୍ଟ ଅପରେସନ ଚାଲିଥିଲା, ଯେଉଁଥିରେ 11 ଏସ୍ଓଜି, 2 ସିଆର୍ପିଏଫ୍ ଏବଂ ଗୋଟେ ଡିଭିଏଫ୍ ଟିମ୍ ଅପରେଟ୍ କରୁଛି। ଜଙ୍ଗଲ ପାଖରେ ପହଞ୍ଚିଲା ପରେ ଯେତେବେଳେ ମୁହାଁମୁହିଁ ହେଇଥିଲେ। ସେତେବେଳେ ପାଖାପାଖି 2 ଘଣ୍ଟା ଧରି ଗୁଳି ବିନିମୟ ହେଇଥିଲା ଏବଂ ଗୁଳି ବିନିମୟ ସରିଲା ପରେ ଯେତେବେଳେ ଆମର ଟିମ୍ ସର୍ଚ୍ଚ କରିଥିଲେ ସେଥିରେ 2 ଜଣ ନକ୍ସଲଙ୍କର ଡେଡ୍ ବଡି ରିକଭର ହେଇଥିଲା। ଗୋଟିଏ AK-47 ରାଇଫଲ UBGL ସହିତ ରିକଭର ହେଇଥିଲା ଏବଂ ଆଉ ଗୋଟେ SLR ବନ୍ଧୁକ ହେଇଥିଲା। ତା ସହିତ ଅନେକ ଆମ୍ୟୁନିସନ୍, ମ୍ୟାଗାଜିନ୍, କ୍ୟାମ୍ପ ସାମଗ୍ରୀ, ମେଡିସିନ୍, ୱାକିଟକି ଏସବୁ ଜିନିଷ ମଧ୍ୟ ରିକଭରି ହେଇଛି।
ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କୃତ୍ରିମ ବୁଦ୍ଧିମତା ଶିକ୍ଷା ସମେତ ଜୀବନର ପ୍ରତ୍ୟେକ କ୍ଷେତ୍ରକୁ ପରିବର୍ତ୍ତନ କରୁଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନୂଆଦିଲ୍ଲୀଠାରେ କୃତ୍ରିମ ବୁଦ୍ଧିମତା AI ଚାଳିତ ଟିଚର ଆପ୍ 2.0ର ଶୁଭାରମ୍ଭ କରି ଶ୍ରୀ ପ୍ରଧାନ କହିଛନ୍ତି ଏହା ଦେଶରେ ଚାଲିଥିବା AI ବିପ୍ଳବର ନୂତନ ଗତି ପ୍ରଦାନ କରିବ। ସଠିକ୍ ଢଙ୍ଗରେ ଏହାର ବ୍ୟବହାର କରାଗଲେ କୃତ୍ରିମ ବୁଦ୍ଧିମତା ଶିକ୍ଷାରେ ବୈପ୍ଳବିକ ପରିବର୍ତ୍ତନ ଆସିବା ସହିତ ଶିକ୍ଷଣ ଫଳାଫଳ ଓ ନିୟୋଜିତତାରେ ବୃଦ୍ଧି ପରିଲକ୍ଷିତ ହେବ। ଜାତୀୟ ଶିକ୍ଷାନୀତି 2020ରେ କୃତ୍ରିମ ବୁଦ୍ଧିମତା ଭଳି ପ୍ରଯୁକ୍ତିବିଦ୍ୟାର ସମ୍ଭାବନା ଉପରେ ଗୁରୁତ୍ୱାରୋପ କରାଯାଇଛି। ସ୍କୁଲ ଶିକ୍ଷକଙ୍କ ପାଇଁ ଏହି ଆପ୍ ସହଯୋଗୀ ହେବା ସହିତ ଶିକ୍ଷାଦାନକୁ ଅଧିକ ଆକର୍ଷଣୀୟ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ସ୍ମାର୍ଟ ପରିବହନ ଓ ସ୍ଥାୟୀ ଭବିଷ୍ୟତ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ରହିଛି ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟରେ ପିଏମ୍ ଇ ବସ୍ ସେବା ଯୋଜନାରେ ଆଉ 400 ଇ ବସ୍ ଚଳାଚଳ କରିବ। 2026-27 ଆର୍ଥିକ ବର୍ଷ ବଜେଟ୍ରେ ସହରାଞ୍ଚଳ ପରିବହନ ପାଇଁ 421 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ରାଜ୍ୟରେ ଆମ ବସ୍ ସେବାରେ କଳେବର ବୃଦ୍ଧି ପାଇବା ସହିତ ସହରାଞ୍ଚଳରେ ଏହା ଅଧିକରୁ ଅଧିକ ଲୋକଙ୍କୁ ସେବା ଯୋଗାଇବ। ଏହି ପଦକ୍ଷେପ ମାଧ୍ୟମରେ ରାଜ୍ୟରେ ଇ ବସ୍ ସେବା ଏବଂ ପ୍ରଯୁକ୍ତି ବିଦ୍ୟା ଭିତ୍ତିକ ସାର୍ବଜନୀନ ପରିବହନ ବ୍ୟବସ୍ଥାକୁ ବ୍ୟାପକ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି। ରାଜ୍ୟ ସରକାର 600 ଇ ବସ୍ କିଣିବା ପାଇଁ ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି। ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ଓ ତୃଣମୂଳ ସ୍ତରରେ ପ୍ରତିଭାଙ୍କୁ ଆଗକୁ ଆଣିବାକୁ ରାଜ୍ୟ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ଏହି କ୍ରମରେ ପାରାଦୀପକୁ ପ୍ରମୁଖ କ୍ରୀଡ଼ା ହବ୍ ଭାବେ ଗଢ଼ି ତୋଳିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପତ ଚନ୍ଦ୍ର ସ୍ୱାଇଁଙ୍କ ପ୍ରସ୍ତାବ ପରେ କୁଜଙ୍ଗ ବ୍ଲକ ଉଦୟବଟରେ ଗ୍ୟାଲେରୀ ସହିତ ଏକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ୍ ଏବଂ 25 ମିଟର ବିଶିଷ୍ଟ ସୁଇମିଂ ପୁଲ୍ ନିର୍ମାଣ ପ୍ରସ୍ତାବକୁ କ୍ରୀଡ଼ା ଓ ଯୁବସେବା ବିଭାଗ ଅନୁମୋଦନ ପ୍ରଦାନ କରିଛନ୍ତି। ଗ୍ରାମରୁ କ୍ରୀଡ଼ାବିତ୍ଙ୍କ ପ୍ରତିଭାର ବିକାଶ ପାଇଁ ସରକାର ଉପଯୁକ୍ତ ମଞ୍ଚ ଯୋଗାଇଦେବେ। ରାଜ୍ୟ ସରକାରଙ୍କ ସମୃଦ୍ଧ ଓଡ଼ିଶାର ସ୍ୱପ୍ନ ସାକାର କରିବା ଦିଗରେ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ଭୂମିକା ହେବ ବୋଲି ଜଣାପଡ଼ିଛି। ବରଗଡ଼ ଜିଲ୍ଲା କୋର୍ଟ ସମେତ ପଦ୍ମପୁର, ସୋହେଲା, ବରପାଲି, ଭେଡେନ, ଅତାବିରା ଓ ବିଜେପୁର କୋର୍ଟ ପରିସରରେ ଆସନ୍ତା ମାସ 14 ତାରିଖରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ। ଏହି ଲୋକ ଅଦାଲତରେ ଜନସାଧାରଣଙ୍କୁ ବିନା ମୂଲ୍ୟରେ ଆଇନ ସେବା ଯୋଗାଇ ଦିଆଯିବ ବୋଲି ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି। ସକାଳ 10ଟାରୁ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ବରଗଡ଼ ଜିଲ୍ଲାର ବିଭିନ୍ନ କୋର୍ଟ ପରିସରରେ ଆରମ୍ଭ ହେବ। ନୟାଗଡ଼ ଜିଲ୍ଲା କୃଷି ବିଭାଗ ଆନୁକୂଲ୍ୟରେ ଓଡ଼ଗାଁ ବ୍ଲକ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟରେ ଓଡ଼ିଶା ଶ୍ରୀ ଅନ୍ନ ଯୋଜନା ଖାଦ୍ୟମେଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଅଧିକ ପୁଷ୍ଟି ଯୋଗାଉଥିବା ମାଣ୍ଡିଆକୁ ଦୈନନ୍ଦିନ ଖାଦ୍ୟ ଭାବେ ବ୍ୟବହାର କରିବାକୁ ଅତିଥିମାନେ ମତବ୍ୟକ୍ତ କରିଥିଲେ। ରାଜ୍ୟ ସରକାର ଶିଶୁ ବାଟିକାଠାରୁ 10ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ସପ୍ତାହରେ 3 ଦିନ ମାଣ୍ଡିଆରେ ପ୍ରସ୍ତୁତ ଲଡ଼ୁକୁ ମଧ୍ୟାହ୍ନ ଭୋଜନରେ ସାମିଲ କରିଛନ୍ତି ବୋଲି କାର୍ଯ୍ୟକ୍ରମରେ ଯୋଗଦେଇ ବିଭାଗୀୟ ଅଧିକାରୀ କହିଛନ୍ତି। ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ଚଳିତ ବର୍ଷ ପ୍ରଥମଥର ପାଇଁ 10ମ ବାର୍ଷିକ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ 5ଟି ଉଚ୍ଚ ବିଦ୍ୟାଳୟର ପ୍ରାୟ 97 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ପୂର୍ବରୁ ଏହି ଛାତ୍ରଛାତ୍ରୀମାନେ 22 କିଲୋମିଟର ଚିତ୍ରକୋଣ୍ଡାଠାରେ ପରୀକ୍ଷା ଦେଉଥିଲେ। ନୟାଗଡ଼ ଜିଲ୍ଲାର ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ପାଇଁ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ପ୍ରକଳ୍ପ ପୂର୍ବରୁ କ୍ଷତିଗ୍ରସ୍ତ ତଥା ବିସ୍ଥାପିତ ହେବାକୁ ଥିବା ପରିବାରକୁ ଜମି ଅଧିଗ୍ରହଣ, ପୁନର୍ବାସ ଓ ଥଇଥାନ ନିମନ୍ତେ ରହିଥିବା ସରକାରୀ ସୁବିଧା ସୁଯୋଗ ସମ୍ପର୍କରେ ଅବଗତ କରାଯାଇଛି। ସମୁଦାୟ 41ଟି ଗ୍ରାମରେ ହେବାକୁ ଥିବା ଏହି ଗ୍ରାମସଭା ମଧ୍ୟରୁ ବର୍ତ୍ତମାନ ସୁଦ୍ଧା 30ଟି ଗ୍ରାମରେ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ କୃଷି କାର୍ଯ୍ୟାଳୟରେ ରବି ଫସଲ ପାଇଁ ପୁରୁଷଣ୍ଢ ପଞ୍ଚାୟତର ଚାଷୀମାନଙ୍କୁ ଉନ୍ନତମାନର ବିହନ ବଣ୍ଟନ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଆଜି ବିଧାନସଭାରେ 2026-27 ଆର୍ଥିକ ବର୍ଷର ବଜେଟ୍ ଅଟକଳ ଉପରେ ଆରମ୍ଭ ହୋଇଛି ସାଧାରଣ ଆଲୋଚନା। ରାଜ୍ୟର ବିଭିନ୍ନ ବିଭାଗରେ ଖାଲି ପଡ଼ିଛି 94,485ଟି ପଦବୀ, ଗୃହରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା। କୃତ୍ରିମ ବୁଦ୍ଧିମତା ଶିକ୍ଷା ସମେତ ଜୀବନର ପ୍ରତ୍ୟେକ କ୍ଷେତ୍ରକୁ ପରିବର୍ତ୍ତନ କରୁଛି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଇ ବସ୍ ସେବା ଯୋଜନାରେ ରାଜ୍ୟରେ ଚଳାଚଳ କରିବ ଆଉ 400 ଇ ବସ୍। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।